सुभाषित मिष्ट जल संगे नहीं बारांगना गण मिष्टान सहित नहीं पुणी अति मूल्य प्रसाधन अपूर्व लगला महातपस्वी को आनंद हेले विभोर आसंता दिवस से ही स्थान जाए पहुँचिले मुनिवर
हेटी देखी पारुछ
पारुछ कि नहीं देखिगो चारु चंद्रमा मुखी बणा होई छि से बणुआ हातीटा पकरंभ फल चाखिगो चारु चंद्रमा मुखी कटाक्ष बाण को मारिगो हेम चंपा गौरी बस कर बारे पिरती अंकुश जत्ने बांधी स्नेह डोरिगो हेम चंपा गौरी बेढ़िया सचौ कतिको मत सरस गति बस करी दंड थारी पासे देली रही बजस किरतिको मत सरस गति
मने मने बोध हुए आम को खोजुचंती चल चल ताक निकट को जीवा मुनिबर आस
आस हे मुनिबर किबा विचार कर तुम अपेक्षा रे छंती गुरु आम्भर
तुम कथा को मने भावुथिले मुछने खोजी खोजी आसी बसी गली ए स्थाने
आम गुरु को देखी तुम्हें होई बसुखी परम पविता हेब तुम आखी
देरी न कर तुम्हें पिता पहुंची जीवे तुम संगे देखी मोते विरक्त हेबे
एते भय काहे कि मुनि कुमार
तुम्हें आसी थिलो बोली ध्यान बल रे पिता जानी परिछंती तुम सहित मिलामिशा करिबा पई बारण मध्य करिछंती
तेबे तुम्हें आम सहित शीघ्र चली आस
हाँ हाँ शीघ्र चल तुम आश्रम देखिबा पई गुरु को दर्शन करिबा पई मोर मन उच्छन्न हेलानी
मुनि को नाना प्रकार चाटुवाणी कही सादरे आनिले पुणी ना परे बसाई मोहिनेले जत्न करी भले जे पदसे भी तांकु सुआईले जे
आलो अदिने कोड़ी कला पिता सुकुआ को बिराड़ी नेला गंध संगे संगे मल्ला तू निहारे मन पाटी फिटिले चहल पड़िब किए नाक छाटिब किए मुह छाटिब किए पुणी आउ कौन छाटिब लो मा ए निया लगा मन कौन बुझुची चुली पसा पाटीटा कौन ठकुची जेते बेले नाई सेते बेले जा इच्छा ता बकुची आलो 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 लुला लंगड़ा करे खंड बकडे था कोळे दे थांता की टिके काखे कोळे धरी थांती टिके केले नके हे थांती मनोर मन मेंटी थांता छे आलो छई ये कुआडू किछि नाही मीचे मीचे खाली थई थई आलो बासी पखाळ कु दई पिता सुकुआ कु ढेमणा पोइले बूढ़ा सांगे टोकी बाई ये कौची कांते कांते सीए कौची पीए पीए छी 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 कौन मिलुची मिच्छ सुआंगुर लोमा अझरा झरा ना कसी कलरे आसी जाउथिबे लोमा मु जाय ए जे मामुनी आसुचंती तो होयो जे मा देई न खाई न पी सारु सुखुआ भोले तो हेलोनी आ हा 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 आउ कौन कतरे लगवा को इच्छा अच्छी आगो समते उपवास करे घड़ीए करुचि तो किए पहड़े करुचि दिन जाक उपवास रही रूप भेक कौन है तमर मु मरी जाऊ था लो आलो ये की जुगर ओ साम ମୋ ଗୋଡ଼ ହାତ କଣ ହେଇଯାଉଛି ଲୋ ମା, ଭୋକ ଉପାସରେ କେତେ ପାକ ସେପାକ ଡହଳ ବିକଳ ହେବେ।
ତୁ ଯା ମନ୍ଥରା, ମୋ ପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ। ମହାରାଜ ଚାରିଦିନ ହେଲା କିଛି ଖାଇନାହାନ୍ତି, ମୁଁ କେମିତି ଖାଇବି କହିଲୁ?
ଓ ଅନ୍ନସନ କରିଛନ୍ତି ପରା, ହଉ ନ ଖାଅ, ମୁଁ ଆଉ ରହିପାରିବି ନାହିଁ, ଯାଏଲ ମା।
ଛାମୁରେ ଜଣାଏ ପ୍ରହରୀ ଆସିଛନ୍ତି ଗୁରୁଦେବ। ତବ
ଗୁରୁଦେବ ଘେନନ୍ତୁ ପ୍ରଣାମ ଚରଣେ। ଆପଣ କିମ୍ପାଇଁ କଷ୍ଟ କଲେ ମୋ ପାଇଁ?
ବର୍ଷ ଦଶରଥ ଅକାରଣେ କର କିମ୍ପା ଅନଶନ ବ୍ରତ, ଆତ୍ମାକୁ କଷଣ ଦେଇ କେହି କେବେ ଫଳପ୍ରାପ୍ତ ହୋଇଛି ଜଗତେ? ତୁମ ପାଇଁ ଉପବାସ ରହିରାଣୀ ଗଣ ଅଧତା ଲବନ୍ତି କଷ୍ଟ ଅନ୍ତପୁର ମଧ୍ୟ।
ଉପବାସ ରହିବାକୁ କରିନାହିଁ ବାଧ୍ୟ ମୁଁ କାହାକୁ?
ବାଧ୍ୟ ସିନା କରିନାହ ତୁମେ, ନିଜେ କିମ୍ବା ହେଉଛ ଅବାଧ୍ୟ, ସମସ୍ତଙ୍କ ଅନୁରୋଧ କରୁଛ ଅଗ୍ରାହ୍ୟ।
ଗୁରୁଦେବ ବଞ୍ଚିବାକୁ ଆଶା ମୋର ନାହିଁ ଆଉ ଅପୁତ୍ରିକ, ପୁଣି ବ୍ୟର୍ଥ ହୋଇ ଅବସାନ ହେଲା ତ ଯୌବନ, ବ୍ୟର୍ଥ ଆଜି ବାର୍ଦ୍ଧକ୍ୟ ଜୀବନ, ବ୍ୟର୍ଥ ମୋ ଦରିଦ୍ର ନାରାୟଣ ସେବା, ବ୍ୟର୍ଥ ଦାନ ପୁଣ୍ୟ, ଗୁରୁ ଭକ୍ତି ଗୁରୁ ସେବା ଦେବ ପୂଜା ଦେବ ଆରାଧନା ସବୁ ଆଜି ମୋ ପାଇଁ ମୂଲ୍ୟହୀନ, ବ୍ୟର୍ଥ ନିରର୍ଥକ। ଆଜି ମୋତେ ନ ବଢ଼ନ୍ତୁ, ଆଉ ପ୍ରତିଜ୍ଞା କରିଛି ମୁହିଁ ଅନଶନେ ବିସର୍ଜିବି ଏ ନିର୍ଲଜ ପ୍ରାଣ।
ବୃଥା ତୁମେ ହତୋତ୍ସାହ ହୁଅ ଦଶରଥ, ବୟ ବୃଦ୍ଧି ଘଟିଛି ଅବଶ୍ୟ, ମାତ୍ର ହୋଇନି ଅତିବାହିତ ସମୟ ତୁମର, ଅଦ୍ୟପି ସମୟ ଅଛି, ହେବ ତୁମେ ପୁତ୍ରବାନ, ବିଭୁ ପଦେ ରଖ ଏ ଭରସା।
ଗୁରୁଦେବ ବିଶ୍ୱାସ ନ ହୁଏ ମୋର, ଆଜି ତୁମ ଆଶ୍ୱାସନ ବାଣୀ ନ ପାରେ ସାନ୍ତନ ଆଣି ଉଦ୍ବେଳିତ ଅନ୍ତରରେ ମୋର।
ଜୀବନ ଥିବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନହରାଓ ଈଶ୍ୱର ବିଶ୍ୱାସ, ବହୁବାର କହିଛି ପୂର୍ବରୁ, ଏବେ ମଧ୍ୟ କହୁଛି ପୁନଶ୍ଚ, ଦୃଢ଼ତା ଅବଲମ୍ବନ କରିବା ଏକାନ୍ତ କର୍ତ୍ତବ୍ୟ ତୁମ୍ଭର। ଉଠ ରାଜା, ଯାଅ ଭଙ୍ଗ କର ଅନଶନ ବ୍ରତ, ନ ଦିଅ ରାଣୀଗଣଙ୍କୁ ଉପବାସ ଦୁଃଖ।
କିନ୍ତୁ ଗୁରୁଦେବ
ବତ୍ସ ଦଶରଥ, କିନ୍ତୁ ଶବ୍ଦର ଯେ ଅର୍ଥ ନାହିଁ, ଆଉ ଅନ୍ଧମୁନି ଅଭିଶାପ ହୋଇବ ସଫଳ, ନିଶ୍ଚୟ ତୁମେ ପୁତ୍ର ଲାଭ କରିବ ଅଚିରେ। ଆମନ୍ତ୍ରିତ ହୋଇ ଚମ୍ପାବତୀ ପୁରେ ଆସୁଛନ୍ତି ଋଷ୍ୟଶୃଙ୍ଗ ମୁନି, ଆଣ ତାଙ୍କୁ ଆମନ୍ତ୍ରଣ କରି ତାଙ୍କ ଦ୍ୱାରା କରାଓ ପୁତ୍ରେଷ୍ଟି ଯଜ୍ଞ ନିଷ୍ଠାପର ରହି। ସେ ବ୍ରହ୍ମର୍ଷି ତୁମ୍ଭ ପୁରେ କଲେ ପଦାର୍ପଣ, ଦୂର ହେବ ଦୂରିତ ସକଳ, ବାଞ୍ଛାପୂର୍ଣ୍ଣ ହୋଇବ ଅବଶ୍ୟ। ଉଠ ରାଜା ଉଠ।
ଯଥା ଆଜ୍ଞା ଗୁରୁଦେବ, ନିଶ୍ଚିତ ଭାବରେ ମୁହିଁ ତବାଦେଶ କରିବି ପାଳନ, ବନ୍ଧତା ରହିଛି ମୋର ଲୋମପାଦ ରାଜାଙ୍କ ସହିତ। ତାଙ୍କ ରାଜ୍ୟ ପହଞ୍ଚିଲେ ଋଷ୍ୟଶୃଙ୍ଗ ମୁନି, ଅବିଳମ୍ବେ ନିଜେ ମୁହିଁ ଯିବି ଚମ୍ପାବତୀ ପୁରୀ, ଆମନ୍ତ୍ରଣ କରି ଅତି ଆଦର ସହିତ ପାଛଟି ଆଣିବି ତାଙ୍କୁ ଅଯୋଧ୍ୟା ନଗରେ।
ତେବେ ମୁଁ ଆସୁଛି ରାଜା।
ଶ୍ରୀଚରଣେ ଘେନନ୍ତୁ ପ୍ରଣାମ।
ଯଶସ୍ୱୀ ହୁଅ ପୁତ୍ରବାନ।